तस्मिन् भगवान् वासुदेवे यदुभयो मे नमसा विद्यते नमसा विद्यते ଯେତେବେଳେ ଦକ୍ଷ ଯଜ୍ଞ କରୁଥିଲେ ସେହି ସମୟରେ ସବୁ ଦେବତାମାନେ ସେ ଯଜ୍ଞରେ ଯୋଗ ଦେଇଥିଲେ ତେଣୁ ଯେତେବେଳେ ସେ ଆସିଲେ ଦକ୍ଷ ସେ ସଭାକୁ ପ୍ରବେଶ କରୁଥିଲେ ଯଜ୍ଞକୁ ସମସ୍ତ ଦେବତାମାନେ ଉଠି ତାଙ୍କୁ ସମ୍ମାନ ଜଣାଇଥିଲେ କିନ୍ତୁ ବ୍ରହ୍ମା ଆଉ ଶିବ ଏ ଦୁଇ ଜଣ ଉଠିନଥିଲେ ତେଣୁ ସେଥିପାଇଁ ଦକ୍ଷ ବ୍ରହ୍ମା ତ ତାଙ୍କର ପିତା ତେଣୁ ତାଙ୍କ ପାଇଁ କିଛି ଇଏ ହେଲାନି କିନ୍ତୁ ଶିବଜୀ ତାଙ୍କର ଜ୍ୱାଇଁ ସତୀଙ୍କର ସେ ସ୍ୱାମୀ ତେଣୁ ସେ ତାଙ୍କ ଉପରେ ବହୁତ କ୍ରୋଧ ପ୍ରକାଶ କରିକି ବହୁତ ତାଙ୍କୁ ଅପମାନ କରିଥିଲେ ତେଣୁ ସେକେଣ୍ଡ ଟାଇମ୍ ଯେତେବେଳେ ସେ ଯଜ୍ଞ କଲେ ତାଙ୍କୁ ଡାକିଲେନି ସେ ସମୟରେ ସତୀ ଯେତେବେଳେ ବହୁତ ବ୍ୟସ୍ତ ହେଲେ ଯିବା ପାଇଁ ବାପ ଘରକୁ ସେତେବେଳେ ଶିବଜୀ କଥା ତାଙ୍କୁ କହୁଛନ୍ତି ଯେ ସତ୍ୟଂ ବିଶୁଦ୍ଧମ୍ ବସୁଦୈବ ସଦ୍ଦିତମ୍ ଭୌତିକ ଜଗତରେ ଯେଉଁ ତିନୋଟି ଗୁଣ ଅଛି ସତ୍ୟ ରଜ ତମ ତିନି ଗୁଣରେ ମିଶ୍ରିତ ଗୁଣ ସବୁ ସତ୍ୟ ରଜ ତମ ମିଶିକି ରହୁଛନ୍ତି କିନ୍ତୁ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ସ୍ତର ଅଛି ତାକୁ ବିଶୁଦ୍ଧ ସତ୍ୟ ସ୍ତର ବୋଲି କୁହାଯାଉଛି ସେ ବିଶୁଦ୍ଧ ସତ୍ୟ ସ୍ତରର ନାମ ହେଉଛି ବସୁଦେବ ସଦ୍ଦିତମ୍ ବସୁଦେବଙ୍କର ପୁତ୍ର ବାସୁଦେବ ଆସୁଛନ୍ତି କାହିଁକିନା ବସୁଦେବ ଶବ୍ଦ ହେଉଛି ବସୁଦେବ ହେଉଛନ୍ତି ବିଶୁଦ୍ଧ ସତ୍ୟ ସ୍ତରର ଯଦ୍ ଇଏତେ ଏହି ସ୍ତରକୁ ଗଲେ ପୁମାନ ଅପାବୃତା ମନୁଷ୍ୟ ଯେଉଁ ତ୍ରିଗୁଣ ଭିତରେ ରହିଛି ସେ ତ୍ରିଗୁଣରୁ ଆବୃତ ହେଇକି ଯେଉଁ ରହୁଛି ସେଥିରୁ ଅପାବୃତ ହେବ ଉଦ୍ଧାର ମାନେ ମୁକ୍ତି ପାଇବ ତେଣୁ ସତ୍ୱେଜ ତସ୍ମିନ୍ ଭଗବାନ ବାସୁଦେବ ତେଣୁ ଭଗବାନ ସବୁବେଳେ ସତ୍ୱଗୁଣରେ ହିଁ ଶୁଦ୍ଧ ସତ୍ୱରେ ହିଁ ବାସୁଦେବ ଥାଆନ୍ତି ତେଣୁ ସେ ଅଧକ୍ଷଜ ମେ ନମସା ବିଦ୍ୟାଦେ ତେଣୁ ମୁଁ ସବୁବେଳେ ସେଇ ଅଧକ୍ଷଜ ଭଗବାନଙ୍କୁ ମୋର ନମସ୍କାର ବା ପ୍ରଣାମ ସବୁବେଳେ ମନେ ମନେ ପ୍ରଣାମ କରୁଥାଏ ସବୁ ବିଦ୍ୟାଦେ ତେଣୁ ରୂପାନ୍ଧ କହୁଛନ୍ତି ଏସିଲି ଜୀବ ଗୋସ୍ୱାମୀ ହାଜ୍ ଭେରି ନାଇସ୍ଲି ଡିସ୍କ୍ରାଇବ୍ଡ ଦ ବାସୁଦେବ ଅର୍ ଶୁଦ୍ଧ ସତ୍ୱ ଇନ୍ ଇଜ୍ ଭଗବତ ସନ୍ଦର୍ଭ ଯୁବ ଗୋସ୍ୱାମୀ ତାଙ୍କର ଷଡ଼ ସନ୍ଦର୍ଭ ଯେଉଁ ରହିଛି ତା ଦେହରେ ଗୋଟିଏ ସନ୍ଦର୍ଭ ହେଉଛି ଭଗବତ ସନ୍ଦର୍ଭ ସେଥିରେ ଏଇ ବିଶୁଦ୍ଧ ସତ୍ୱ ଯେଉଁ ସ୍ତର କଥା ହେଉଛି ଶୁଦ୍ଧ ସତ୍ୱ ସ୍ତର ବା ବସୁଦେବ ଶବ୍ଦଟାକୁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ସେ କହୁଛନ୍ତି ହି ଏକ୍ସପ୍ଲେନ୍ସ ଦ୍ୟାଟ୍ ଅଷ୍ଟୋତ୍ତର ସତ ଇଜ୍ ଆଡ଼େଡ୍ ଟୁ ଦ ନେମ୍ ଅଫ୍ ଦ ସ୍ପିରିଚୁଆଲ୍ ମାଷ୍ଟର୍ 28 ହୁ ଇଜ୍ ସିଚୁଏଟେଡ୍ ଇନ୍ ଶୁଦ୍ଧ ସତ୍ୱ ଅର୍ ଇନ୍ ଦ ଟ୍ରାନ୍ସଜେଣ୍ଡର ଷ୍ଟେଟ୍ ଅଫ୍ ବସୁଦେବ ଗୁରୁଦେବଙ୍କର ନାମ ପୂର୍ବରୁ ଯେଉଁ ଅଷ୍ଟୋତ୍ତର ସତ ବୋଲି ଲେଖାଯାଏ ତାର ଅର୍ଥ ହେଉଛି ଯିଏ ସେ ଗୁରୁଦେବ ସିଏ ହେଉଛନ୍ତି ସେଇ ଶୁଦ୍ଧ ସତ୍ୱ ସ୍ତରରେ ଅଛନ୍ତି ବା ବସୁଦେବ ସ୍ତରରେ ଅଛନ୍ତି ଦି ୱାର୍ଡ ବସୁଦେବ ଇଜ୍ ଅଲସୋ ୟୁଜ୍ ଫର୍ ଅଦର୍ ପର୍ପସେସ୍ ବସୁଦେବର ଶବ୍ଦର ମଧ୍ୟ ଅନ୍ୟ ଅର୍ଥ ସବୁ ରହିଛି ଫର୍ ଏକ୍ଜାମ୍ପଲ୍ ବସୁଦେବ ଅଲସୋ ମିନ୍ସ ୱାନ୍ ହୁ ଇଜ୍ ଏଭ୍ରିୱେୟାର୍ ଆଣ୍ଡ ଅଲ୍ ପରଭେଡ଼ିଂ ଉଦାହରଣ ସ୍ୱରୂପ ବସୁଦେବ ଅର୍ଥ ହେଉଛି ଯେ ଯିଏ ସବୁଠାରେ ବିସ୍ତୃତ ସବୁଠାରେ ବିଦ୍ୟମାନ ଅଛନ୍ତି ଯେମିତି ଦି ସନ୍ ଇଜ୍ ଅଲସୋ କଲ୍ଡ ବସୁଦେବ ସଦ୍ଦିତମ୍ ସୂର୍ଯ୍ୟ ମଧ୍ୟ ସବୁଠାରେ ରହୁଛନ୍ତି ତେଣୁ ସୂର୍ଯ୍ୟକୁ ମଧ୍ୟ ବସୁଦେବ ଜୀବ ଗୋସ୍ୱାମୀ କହୁଛନ୍ତି ତାଙ୍କର ଭଗବତ ସନ୍ଦର୍ଭରେ ତାଙ୍କ ପର୍ପଟରେ ଏ କଥା କହୁଛନ୍ତି ତାପରେ ଚାରି ଯୋ ଅନ୍ତଃପ୍ରବିଶ୍ୟ ମମ ବାଚ ମୀମାଙ୍କ ସୁପ୍ତାଂ ସଞ୍ଜୀବୈତ୍ୟକ୍ଳ ଶକ୍ତିଧର ସୁଧାମ୍ନା ଅନ୍ୟାସହସ୍ତ ଚରଣ ଶ୍ରବଣ ତ୍ୱଗାଦୀନ୍ ପ୍ରାଣାନ୍ ନମୋ ଭଗବତେ ପୁରୁଷାୟ ତୁଭ୍ୟଂ ତେଣୁ ଏ ଚତୁର୍ଥ ସ୍କନ୍ଧରେ ଉତ୍ତାନ ପାଦ ଯିଏକି ସ୍ୱୟଂଭୁବମାନଙ୍କର ପୁତ୍ର ଆଙ୍କ ବିଷୟରେ କୁହାଗଲା ତୃତୀୟ ସ୍କନ୍ଧରେ ଦେବହୂତିଙ୍କ ବିଷୟରେ କୁହାଗଲା ତାପରେ ବର୍ତ୍ତମାନ ଚତୁର୍ଥ ସ୍କନ୍ଧରେ ଆଙ୍କ ବିଷୟରେ ମଧ୍ୟ କୁହାଯାଇଛି ତାଙ୍କର ଆଉ ଯେଉଁ କନ୍ୟା ଯେଉଁ ତିନି ଜଣ ଅଛନ୍ତି ଆକୃତି ଏବଂ ପ୍ରସୂତି ପ୍ରସୂତିଙ୍କର ସ୍ୱାମୀ ହେଉଛନ୍ତି ଦକ୍ଷ ଦକ୍ଷ ସେସବୁ ଏଇ ତାଙ୍କର ଷୋଳ କନ୍ୟା ସବୁ ରହିଛି ସେସବୁ ସେ ବର୍ଣ୍ଣନା କଲା ପରେ ବର୍ତ୍ତମାନ ଉତ୍ତାନପାଦଙ୍କ ବିଷୟରେ କହୁଛନ୍ତି। ଉତ୍ତାନପାଦଙ୍କ ଯେଉଁ ଦୁଇଟି ରାଣୀ ଥିଲେ ଗୋଟେ ସୁନୀତି ଏବଂ ସୁରୁଚି, ସୁନୀତିଙ୍କ ପୁତ୍ର ହେଉଛନ୍ତି ଧ୍ରୁବ, ସୁରୁଚିଙ୍କ ପୁତ୍ର ହେଉଛନ୍ତି ଉତ୍ତମ ଉତ୍ତମ ଉତ୍ତମ। ତେଣୁ ଯେତେବେଳେ ପିତା ଉତ୍ତାନପାଦଙ୍କର କୋଳରେ ସୁରୁଚିଙ୍କର ପୁତ୍ର ଉତ୍ତମ ବସିଥିଲେ ସେ ସମୟରେ ଧ୍ରୁବ ଚାହୁଁଥିଲେ ବସିବା ପାଇଁ, ଏବଂ ସେ ସମୟରେ ତାଙ୍କର ସୁରୁଚି ବିମାତା ତାଙ୍କୁ ବହୁତ ପ୍ରକାର ଅପମାନ କରିଥିଲେ, ଯେଉଁଥିପାଇଁ କି ସେ ତାଙ୍କ ମାଆଙ୍କ କହିବା ଅନୁସାରେ ଭଗବାନଙ୍କୁ ଆରାଧନା କରିବା ପାଇଁକି ବୃନ୍ଦାବନକୁ ଯାଇଥିଲେ। ସେହି ସମୟରେ ନାରଦମୁନି ତାଙ୍କ ସହିତ ଖାଇକିରି ତାଙ୍କୁ ମନ୍ତ୍ର ପ୍ରଦାନ କରିଥିଲେ ଭଗବାନ ପ୍ରାପ୍ତ ହେବା ପାଇଁ, ଓଂ ନମୋ ଭଗବଦେ ବାସୁଦେବା। ସେହି ମନ୍ତ୍ର ପାଠ କରିକିରି ଛଅ ମାସରେ ଭଗବାନଙ୍କର ଧ୍ରୁବ ଭଗବାନଙ୍କର ଦର୍ଶନ ଲାଭ କଲେ। ସେ ଭଗବାନ ଯେ କିଏ, ସିଏ ହେଉଛନ୍ତି କୃଷ୍ଣଗର୍ଭ, ଯେଉଁ ଭଗବାନ ଯେଉଁ ଦେବକୀ ଏବଂ ବସୁଦେବଙ୍କ ପୁତ୍ର ଉପରେ ଆସିଥିଲେ ପ୍ରଥମେ, ସେ ଦେବକୀ ଏବଂ ବସୁଦେବ ପ୍ରଥମେ ଥିଲେ ସ୍ୱାମୀ ମନ୍ଦରରେ, ସେ ଥିଲେ କୃଷ୍ଣୀ ଏବଂ ସୁତବା। ତେଣୁ ସିଏ ଯେତେବେଳେ 12,000 ବର୍ଷ ପରେ ତପସ୍ୟା କରି ଯେତେବେଳେ ଭଗବାନ ପ୍ରାପ୍ତ ହେଲେ, ତାଙ୍କୁ ନିଜର ପୁତ୍ର ରୂପେ ପାଇବା ପାଇଁ ସେ ଚାହିଁଥିଲେ, ତେଣୁ ଭଗବାନ ତାଙ୍କ ପୁତ୍ର ରୂପେ ଆସିଥିଲେ, ତାଙ୍କ ନାମ ହେଉଥିଲେ କୃଷ୍ଣଗର୍ଭ। ସେଇ କୃଷ୍ଣଗର୍ଭ ଧ୍ରୁବ ମହାରାଜଙ୍କର ପାଖରେ ଆସି ଆବିର୍ଭାବ ହେଇକି ତାଙ୍କୁ ଧ୍ରୁବ ମହାରାଜଙ୍କର ଯେଉଁ ମନସ୍କାମନା ଥିଲା ଗୋଟେ ବିରାଟ ରାଜ୍ୟ, ଯିଏକି ତାଙ୍କର ପିତା ଉତ୍ତାନପାଦଙ୍କ ପିତା ସ୍ୱୟଂଭୁବ, ସ୍ୱୟଂଭୁବଙ୍କ ପିତା ବ୍ରହ୍ମା, ବ୍ରହ୍ମାଙ୍କଠାରୁ ମଧ୍ୟ ବଡ଼ ବିରାଟ ରାଜ୍ୟ ଚାହୁଁଥିଲେ। ତେଣୁ ସେ ରାଜ୍ୟ ଭଗବାନ ତାଙ୍କୁ ପ୍ରଦାନ କରିଥିଲେ ଧ୍ରୁବ ଲୋକ। ତେଣୁ ଭଗବାନଙ୍କୁ ଯେତେବେଳେ ପ୍ରାପ୍ତ ହେଲେ ପାଇକିରି, ସେତେବେଳେ ସେ ଭଗବାନଙ୍କୁ ସବୁ ସ୍ତୁତି କରୁଛନ୍ତି। ସେ ତ ଛୋଟ ପିଲା, 5 ବର୍ଷର ପିଲା, ଜାଣିନାହାନ୍ତି ଭଗବାନଙ୍କର ସ୍ତୁତି କେମିତି କରାଯିବ ସବୁ। ତେଣୁ ଭଗବାନ କ'ଣ କଲେ ନା, ତାଙ୍କର ଯେଉଁ ଶଙ୍ଖକୁ ତାଙ୍କର ଧ୍ରୁବଙ୍କର ଗାଲରେ ଛୁଇଁଦେଲେ, ତେଣୁ ଧ୍ରୁବ ତାପରେ ସବୁ ଜ୍ଞାନ ପ୍ରାପ୍ତ ହୋଇଗଲେ ଏବଂ ସେ ଭଗବାନଙ୍କୁ ସ୍ତୁତି କରୁଛନ୍ତି। 12 ଶ୍ଳୋକରେ ଭଗବାନଙ୍କର ସ୍ତୁତି କରୁଛନ୍ତି, ଯାହାକୁ ଦ୍ୱାଦଶ ଆଦିତ୍ୟ ବୋଲି କୁହାଯାଉଛି। ସମସ୍ତ ବେଦର ସାର ଜିନିଷଟା କହିଛନ୍ତି, ତେଣୁ ସେଥିରୁ ଏଇ ଶ୍ଳୋକରେ ଗୋଟିଏ, ଯେଉଁ ଅନ୍ତଃପ୍ରବିଶ୍ୟ ମମବାଚ ମିମାମ ପ୍ରସୋପ୍ତାମ। ବର୍ତ୍ତମାନ ଇଏ ଅନୁଭବ କରୁଛନ୍ତି ଧ୍ରୁବ ମହାରାଜ, ଅନୁଭବ କରୁଛନ୍ତି ତାଙ୍କର ଯେଉଁ କଥା କହିବାର ଶକ୍ତି ରହିଛି ବା ଅନ୍ୟାନ୍ୟ ଯେତେ ସଞ୍ଜୀବ ହେଇଛି ଅଖିଳ ଶକ୍ତିଧର ଯେତେ ତାଙ୍କର ସବୁ ଦେଖୁଛନ୍ତି, ଦେଖିବା ଯେଉଁ ଶକ୍ତି ରହିଛି, ଶୁଣିବା ଶକ୍ତି ରହିଛି, କହିବା ଶକ୍ତି ରହିଛି, ଏ ସବୁଗୁଡ଼ାକ ପ୍ରସୁପ୍ତା, ସବୁଗୁଡ଼ାକ ସୁପ୍ତ ହେଇକି ରହିଥିଲେ, ଶୋଇକିରି ଯେମିତି ରହିଥିଲେ, ନିଦ ଭାଙ୍ଗିଲେ ଯେମିତି ସେ ଜାଣେ ସେ ମୁଁ ଶୋଇକି ରହିଥିଲେ ବୋଲି, ସେଇଭଳି ଭାବରେ ସେ ଅନୁଭବ କରୁଛନ୍ତି ତାଙ୍କର ସମସ୍ତ ଇନ୍ଦ୍ରିୟ ସବୁ ଶୋଇକି ରହିଥିଲା, କିନ୍ତୁ ବର୍ତ୍ତମାନ ସଞ୍ଜୀବ ହେଇଛି, ସେମାନେ ଜୀବନ ପ୍ରାପ୍ତ ହେଲେ, ଭଗବାନଙ୍କୁ ଦର୍ଶନ କଲା ପରେ ତାଙ୍କର ସେ ଅନୁଭବ ହେଉଛି ଶକ୍ତିଧର ସ୍ୱଧାମ୍ନା। ଅନ୍ୟାଶ୍ଚ ହସ୍ତଚରଣ ଶ୍ରବଣ ତୁଗାଦିନ, ଆଉ ଯେତେ ସବୁ ତାଙ୍କର ଯେଉଁ ହାତ ବା ପାଦ ବା କହିବାର ଯେଉଁ କର୍ଣ୍ଣ ତୋକ କହିଲେ ଚର୍ମ, ଏସବୁ ଯେଉଁ ରହିଛି, ଏସବୁ ଇନ୍ଦ୍ରିୟମାନେ ସମସ୍ତେ ବର୍ତ୍ତମାନ ଜୀବନ ପ୍ରାପ୍ତ ହେଲା ଭଳି ତାଙ୍କୁ ଲାଗୁଛନ୍ତି। ତେଣୁ ସେ ଭଗବାନଙ୍କୁ ନମୋ ଭଗବତେ ପୁରୁଷାୟ ତୁଭ୍ୟଂ, ମୁଁ ଆପଣଙ୍କୁ ନମସ୍କାର କରୁଛି। ଇନ୍ଦ୍ରିୟମାନେ ଏ ଯେଉଁ ପ୍ରାକୃତ ସ୍ତରରେ ଇନ୍ଦ୍ରିୟ ଯେଉଁ ଥିଲେ ବର୍ତ୍ତମାନ ଅପ୍ରାକୃତ ସ୍ତରରେ ହୋଇଗଲେ, ଅପ୍ରାକୃତ ସ୍ତରରେ ହେଲେ ଭଗବାନ, ଯିଏକି ଅପ୍ରାକୃତ ସ୍ତରର ଭଗବାନ ତାଙ୍କୁ ଜାଣିହେବ, ତେଣୁ ସେ ଅପ୍ରାକୃତ ସ୍ତରରେ ବର୍ତ୍ତମାନ ପ୍ରାପ୍ତ ହୋଇଥିବାରୁ ଭଗବାନଙ୍କୁ ନମସ୍କାର କରୁଛନ୍ତି। ନମୋ ଭଗବତେ ପୁରୁଷାୟ ତୁଭ୍ୟଂ। ପ୍ରଭୁପାଦ ମହାରାଜ କହୁଛନ୍ତି, ଧ୍ରୁବ ମହାରାଜ କୁଡ୍ ଅଣ୍ଡରଷ୍ଟାଣ୍ଡ ଭେରି ଇଜିଲି ଦ ଡିଫରେନ୍ସ ବିଟୱିନ୍ ହିଜ୍ କଣ୍ଡିସନ୍ ବିଫୋର୍ ଆଣ୍ଡ ଆଫ୍ଟର ଆଟେଣ୍ଡିଙ୍ଗ ସ୍ପିରିଚୁଆଲ ରିଏଲାଇଜେସନ୍ ଆଣ୍ଡ ସିଙ୍ଗ ଦ ସ୍ପିରିଚୁଆଲ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ଫେସ୍ ଟୁ ଫେସ୍। ଭଗବାନଙ୍କୁ ଯେତେବେଳେ ସାମ୍ନାସାମ୍ନି ଦେଖୁଛନ୍ତି ଏବଂ ତାଙ୍କର ଯେଉଁ ସ୍ପିରିଚୁଆଲ ରିଏଲାଇଜେସନ୍ ଆସୁଛି ବା ଯେଉଁ ଅନୁଭବ ଆସୁଛି, ଚିତ୍ ଶକ୍ତିର ଅନୁଭବ ଯେଉଁ ଆସୁଛି, ସେଥିରେ ସେ ଅନୁଭବ କରୁଛନ୍ତି ଯେ ଭଗବାନ ଦେଖିବା ପୂର୍ବରୁ ତାଙ୍କର ଅବସ୍ଥା କ'ଣ ଥିଲା ଏବଂ ଦେଖିଲା ପରେ ତାଙ୍କର ଅବସ୍ଥା କ'ଣ ହୋଇଗଲା। ଏଇ ଯେଉଁ ପୋଜିସନ୍, କଣ୍ଡିସନ୍ ତାଙ୍କର ଯେଉଁ ସ୍ଥିତି ରହିଛି ସେ ଅନୁଭବ ସେଇଟା କରୁଛନ୍ତି। ଦ ଡିଫରେନ୍ସ ଇଜ୍ ଦ୍ୟାଟ୍ ଇନ୍ ଦ ବିଗିନିଂ ଦ ସେନ୍ସେସ୍ ଆର୍ ଏନ୍ଗେଜ୍ ଇନ୍ ଏ ମେକାନିକାଲ୍ ୱେ। ସେ ଯେଉଁ ଡିଫରେନ୍ସ ସେ ଯେଉଁ ଅଲଗାଟା ଯେଉଁ କ'ଣ ସେ ଅଲଗାଟା ନା ସେଇଟା ହେଉଛି ପୂର୍ବରୁ ଭଗବାନଙ୍କୁ ଦର୍ଶନ କରିବା ପୂର୍ବରୁ ତାଙ୍କର ଯେଉଁ ଇନ୍ଦ୍ରିୟମାନେ ସେମାନେ ସବୁ ମେକାନିକାଲ୍ ୱେରେ ମାନେ ଇନ୍ଦ୍ରିୟମାନଙ୍କର ସେ ଶକ୍ତି ରହିଛି, ସ୍ୱାଭାବିକ ଶକ୍ତି ରହିଛି, ସେ ଶକ୍ତି ମାଧ୍ୟମରେ ସେ ସବୁ କାର୍ଯ୍ୟ କରୁଥିଲେ। କିନ୍ତୁ ଆଫ୍ଟର୍ ରିଏଲାଇଜେସନ୍ ଦେ ଆର୍ ଏନ୍ଗେଜ୍ ଇନ୍ ସ୍ପିରିଚୁଆଲ୍ ଅଣ୍ଡରଷ୍ଟାଣ୍ଡିଂ। କିନ୍ତୁ ଯେତେବେଳେ ଭଗବାନଙ୍କୁ ଅନୁଭବ କଲେ, ଭଗବାନ ଦର୍ଶନ କଲେ, ସେତେବେଳେ ତାଙ୍କର ସବୁ ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ସେମାନେ ଭଗବତ ସେବାରେ ନିଯୁକ୍ତ ହେଲେ, ଏଇଟା ସେ ଅନୁଭବ କରିପାରିଲେ। ସଂଜ୍ଞା ଭୂୟାଦନନ୍ତ ମହତା ମମଳାଶୟାନାମ ଜେନାଞ୍ଜସୋଲ୍ବଣ ମୋରୁଭ୍ୟ ସନଂ ଭବାଭିମ ନିଶେ ଭଗବତ ଗୁଣକଥା ଅମୃତ ପାଦ ମତ। ତେଣୁ ଇଏ ଆଉ ଗୋଟେ ଶ୍ଳୋକ ସେଇ ସ୍ତୁତିର, ସେ କହୁଛନ୍ତି ମୋତେ ଭଗବାନ ପ୍ରାର୍ଥନା କରୁଛନ୍ତି ମୋତେ ଭଗବାନ ଏଇଭଳି ଭାବରେ ସ୍ଥାନରେ ରଖନ୍ତୁ ଯେଉଁଠୁ ସବୁବେଳେ ଭକ୍ତି ମୁହୁ ପ୍ରଭବତା ତୋଇମେ ପ୍ରସଙ୍ଗା। ଏଇଭଳି ଭାବରେ ସତ୍ସଙ୍ଗ ପ୍ରଦାନ କରନ୍ତୁ, ପ୍ରକୃଷ୍ଟ ସଙ୍ଗ ପ୍ରଦାନ କରନ୍ତୁ ଯେଉଁଥିରେ ଭଗବାନଙ୍କର କଥା ସବୁବେଳେ ଚାଲିଥିବ, ପ୍ରଭବତାଂ ସବୁବେଳେ ଭକ୍ତିର କଥା ଚାଲିଥିବ। ଭୂୟାଦ ଅନନ୍ତ ମହତା ମମଳା ଶୟାନାମ ଯେଉଁମାନେ ଅମଳ ଶୟାନାମ ଯେଉଁମାନଙ୍କ ହୃଦୟ ଶୁଦ୍ଧ ହୃଦୟବାଲା ଯେଉଁ ଭକ୍ତମାନଙ୍କର ସଙ୍ଗରେ ତାଙ୍କର ସଙ୍ଗରେ ମୁଁ ଆପଣଙ୍କର ଏଇ କଥା ଶ୍ରବଣ କରୁଥାଏ ବା ଭକ୍ତି ଆଚରଣ କରୁଥାଏ, ଯାହାଫଳରେ କି ଜେନାନ୍ ଯଶୋ ଲୁଣ ମୃଗସନ ଭବାବ୍ଧି ନେସେ ଭଗବତ ଗୁଣ କଥା ମୃତ ପାନ ମୃତ। ଆପଣଙ୍କର କଥା ଶୁଣିବା ସମୟରେ ଆମେ ଏଭଳି ମତ ଅବସ୍ଥା ପ୍ରାପ୍ତ ହେଉଛୁ ଯାହାଫଳରେ କି ଭୌତିକ ଜଗତରେ ଯେଉଁ ବ୍ୟସନ ଭବାବ୍ଧି ଭବସାଗରର ଉଲ୍ବଣ ବହୁତ ପ୍ରକାର ଦୁଃଖ କଷ୍ଟ ରହିଛି ସେସବୁ ଦୁଃଖ କଷ୍ଟକୁ ଆମେ ଆଉ ଜାଣିପାରିବୁନି। ଯେମିତି ଜଣେ ଇଏ ହେଇଗଲେ ନିଶା ଦେଇଦେଲେ ବା ଆନେସ୍ଥେସିଆ ଦେଇଦେଲେ ସେ ମତ ନିଶା ଅବସ୍ଥାରେ ରହୁଛି ତେଣୁ ଜାଣିପାରୁନି ତା ଦେହରେ କେତେ କଷ୍ଟ ହେଉଛି। ତେଣୁ ସେଇଭଳି ଭାବରେ ଯେଉଁମାନେ ଭଗବାନ କଥା ଅମୃତ ପାନ କରିବାରେ ମତ ହେଇକି ରହିଛନ୍ତି, ଅମୃତ ପାନ କରୁଛନ୍ତି, ସେମାନେ ଏତେ ଆନନ୍ଦ ସେଥିରେ ପ୍ରାପ୍ତ ହେଉଛନ୍ତି। ଏ ଯେଉଁ ଭବସାଗରରେ ଯେଉଁ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ରହିଛି ସେ ତାଙ୍କୁ ସେ ଅନୁଭବ କରିପାରୁନାହାନ୍ତି, ଦୁଃଖ ଅଛି ବୋଲି ଜାଣିପାରୁନାହାନ୍ତି। ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ୱାନ୍ ହୁଇଜ୍ ଆକ୍ଚୁଆଲି ଆଡିକ୍ଟେଡ୍ ଟୁ ଦିସ୍ ପ୍ରୋସେସ୍ ଜଷ୍ଟ ଆଜ୍ ୱାନ୍ ବିକମ୍ସ ଆଡିକ୍ଟେଡ୍ ଟୁ ଇଣ୍ଟକ୍ସିକାଣ୍ଟସ୍। ଯେମିତି ଜଣେ ମଦ ପିଇଲେ ସେ ମତ ହେଇକି ରହୁଛି, ସେମିତି ସେଇଭଳି ଭାବରେ ଜଣେ ଭଗବାନଙ୍କର ଭକ୍ତଙ୍କ ଭକ୍ତି କଲାମାନେ ସେ ମଧ୍ୟ ଭକ୍ତିରେ ମତ ହେଇକି ରହିବ। ତେଣୁ ସେମାନେ ଯେଉଁମାନେ ଭଗବାନଙ୍କର ଭକ୍ତିରେ ମତ ହେଇକି ରହୁଛନ୍ତି ତାଙ୍କ ପାଇଁ ଇଟ୍ ଇଜ୍ ଭେରି ଇଜି ଟୁ କ୍ରସ୍ ଦ ନେସେନ୍ସ ଅଫ୍ ମେଟେରିଆଲ୍ ଏକ୍ଜିଷ୍ଟେନ୍ସ। ଏ ଭୌତିକ ଜଗତର ଯେଉଁ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ସବୁ ରହିଛି ତାକୁ ବହୁତ ସହଜରେ ସେମାନେ ପାର ହେଇଯିବେ। ଇଟ୍ ଇଜ୍ ପସିବୁଲ୍ ଟୁ ମ୍ୟାଚ୍ୟୁର୍ ଆଣ୍ଡ୍ ଡିଭୋସନାଲ୍ ସବୁ ଇଜ୍ ଓନ୍ଲି ଇନ୍ ଦ ଆସୋସିଏସନ୍ ଅଫ୍ ଡିଭୋଟିଜ୍। ତେଣୁ ଏ ସ୍ତରକୁ କେମିତି ଜଣେ ଆସିବ ନା ଜଣେ ଭକ୍ତର ସଙ୍ଗ କଲେ ହିଁ ଏ ସ୍ତରକୁ ଆସିପାରିବ। ତାପରେ ଶ୍ଲୋକ ନମ୍ବରଟା କୁହ ତାପରେ ଶ୍ରୀ ମୁନୟ ହେଉଛୁ ଅବତାନ ପାରେ ଭଗବାନ ତବ ସାଙ୍ଗ ଧନ୍ୟ ଦେବ କିଣନ୍ତି ଅବନତାର୍ତି ହରୋ ବିପକ୍ଷା ଜନ୍ନାମ ଧେୟମ ବିଧାୟ ନିଶମ୍ୟ ଚାଧା ଲୋକଞ୍ଜସା ତରତି ଦୁସ୍ତରମଙ୍ଗ ମୃତ୍ୟୁ। ମୁନିମାନେ ଏଇଟା କହୁଛନ୍ତି ଯେତେବେଳେ ଉତ୍ତାନପା ଧ୍ରୁବ ଆସିଲେ ତାପରେ ତାଙ୍କର ପିତା ଉତ୍ତାନପାତ ତାଙ୍କୁ ରାଜ୍ୟ ପ୍ରଦାନ କରିକିରି ଯଦିଓ ଉତ୍ତମ ରାଜ୍ୟ ପାଇବା ପାଇଁ ସେମାନେ ଭାବୁଥିଲେ ତାଙ୍କ ମା କହିଥିଲେ, କିନ୍ତୁ ପ୍ରକୃତରେ ଧ୍ରୁବଙ୍କୁ ସେ ରାଜ୍ୟ ପ୍ରଦାନ କରିକିରି ଭଗବାନ ତାଙ୍କୁ ଆଶୀର୍ବାଦ ଦେଲେ ତୁମେ 36,000 ବର୍ଷ ରାଜ୍ୟ ଶାସନ କରିବ ତାପରେ ତୁମର ସେଇ ଧ୍ରୁବ ଲୋକ ଯିବ। ତ ତେଣୁ ଉତ୍ତାନ ପାଦ କ'ଣ କଲେ ନା ତାଙ୍କର ପୁଅକୁ ଧ୍ରୁବଙ୍କୁ ରାଜ୍ୟ ଛୋଟ 5 ବର୍ଷ ବାଳକ ତାଙ୍କୁ ରାଜ୍ୟ ପ୍ରଦାନ କରିକିରି ସେ ଚାଲିଗଲେ ବଣକୁ ଯାଇକିରି ଭଗବାନଙ୍କର ଆରାଧନା କରି ଭଗବତ ଧାମ ପ୍ରାପ୍ତ ହୋଇଛନ୍ତି। ତେଣୁ ଏଣେ କ'ଣ ହେଇଛି ନା ଧ୍ରୁବମାନେ ଯେତେବେଳେ ଶାସନ କରୁଛନ୍ତି ସେତେବେଳେ ଥରେ ଉତ୍ତମ ଯାଇଥିଲେ ଜଙ୍ଗଲକୁ ଶିକାର କରିବା ପାଇଁ ସେଇଠି ସେ ଯକ୍ଷମାନଙ୍କ ସହିତ କୌଣସି କାରଣରୁ ଯୁଦ୍ଧ ହେଇକିରି ତାଙ୍କ ମୃତ୍ୟୁବରଣ କରିଛନ୍ତି। ତେଣୁ ଏ ଖବର ପାଇକିରି ଧ୍ରୁବ ମହାରାଜ ଯାଇଛନ୍ତି ଯକ୍ଷମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଛନ୍ତି। ଯକ୍ଷମାନଙ୍କ ସହିତ ଯଦି ଯୁଦ୍ଧ କରୁଛନ୍ତି ଯକ୍ଷମାନେ ବହୁତ ପ୍ରବଳ ପ୍ରତାପରେ ସବୁ ଯୁଦ୍ଧ କରୁଛନ୍ତି। ସେ ସମୟରେ ମୁନି ଋଷିମାନେ ଆସିକିରି ଧ୍ରୁବଙ୍କୁ ଏ କଥା କହୁଛନ୍ତି ଯୌତାନ ବାଦେ ଭଗବାନ ତବ ସାଙ୍ଗ ଧନ୍ୱା ଭଗବାନ ଯେ କି ସାଙ୍ଗ ଧନ୍ୱା ଭଗବାନ ସେ ତମର ଉତ୍ତାନ ପା ତମେ ଉତ୍ତାନ ପଦଙ୍କ ପୁତ୍ର ଉତ୍ତାନ ପା ତମର ଦେବ କ୍ଷୁଣତି ଅବନତାନ ହରୋ ବିପକ୍ଷାନ ଆର୍ତ୍ତି ହରୋ ଭଗବାନ ତମର ଆର୍ତ୍ତି ଭଗବାନ ତମର ଦୁଃଖକୁ ହରଣ କରନ୍ତୁ ତମର ବିପକ୍ଷରେ ଯେଉଁମାନେ ଆସୁଛନ୍ତି ଯୁଦ୍ଧ କରିବା ପାଇଁ ଏମାନଙ୍କୁ ବିନାଶ କରନ୍ତୁ। ଜନ୍ନାମ ଧିଅ ଅଭିଧାୟ ନିଶମ୍ୟ ଚାଧା ଲୋକ ଅଞ୍ଜସା ତରନ୍ତି ଦୁସ୍ତରମଂ ମୃତ୍ୟୁମ ଯାହାଙ୍କର କେବଳ ନାମ ଧ୍ୟାନ କଲେ ଭଗବାନଙ୍କର ନାମ ଧ୍ୟାନ କଲେ ନାମକୁ ସ୍ମରଣ କଲେ ସେମାନେ ଏଇ ଯେଉଁ ମୃତ୍ୟୁକୁ ଦୁସ୍ତର ମଙ୍ଗ ମୃତ୍ୟୁମ ଦୁସ୍ତର ଯେଉଁଟାକ ମୃତ୍ୟୁକୁ ପାର କେହି ହେଇପାରିବେନି ସେ ମୃତ୍ୟୁକୁ ମଧ୍ୟ ଜଣେ ଅଞ୍ଜସା ବହୁତ ସହଜରେ କେବଳ ଭଗବାନଙ୍କ ନାମ ସ୍ମରଣ କରିକି ସେ ମୃତ୍ୟୁ ମଧ୍ୟ ପାର ହେଇଯିବ। ତେଣୁ ଏଭଳି ଭାବରେ ମୁନି ଋଷିମାନେ ଧ୍ରୁବ ମହାରାଜଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି। କିନ୍ତୁ ଆମର ଏଥିରେ ରଖାହେଇନି ଲେଖାହେଇନି ତାପରଟା କୁହ ପ୍ରତ୍ୟାତ୍ମନି ଦଦା ଭଗବତ୍ୟନନ୍ଦ ଆନନ୍ଦ ମାତ୍ର ଉପନ୍ନା ସମସ୍ତ ସତ୍ତ୍ୱ ଭକ୍ତି ବିଧାୟ ପରମାଂ ସନକୀର ବିଦ୍ୟା ଗ୍ରନ୍ଥିଂ ବିବେଚ୍ଛସି ମମହମିତି ପ୍ରରୂଢ଼ମ। ତେଣୁ ଏ ଯୁଦ୍ଧ ଯେତେବେଳେ ବିସ୍ତୀର୍ଣ୍ଣ ଭାବରେ ଯୁଦ୍ଧ ହେଉଛି ଯକ୍ଷ ବହୁତ ଯକ୍ଷ ମୃତ୍ୟୁବରଣ କରୁଛନ୍ତି ଧ୍ରୁବ ସବୁ ବିନାଶ କରୁଛନ୍ତି ସେ ସମୟରେ ତାଙ୍କର ଯିଏ ଅଜା ମନୁ ସାଙ୍ଗ ମନୁ ସେ ଆସିକରି ଧ୍ରୁବଙ୍କୁ ଯୁଦ୍ଧରେ ବିରକ୍ତ କରୁଛନ୍ତି ଯେ ତମେ ଯେଉଁ ଭାବୁଛ ତମ ଭାଇକୁ ମାରିଦେଲେ ବୋଲି ଯକ୍ଷ ତମ ଭାଇ ଗୋଟିଏ ଭାଇ ମଲା ହେଲେ ତୁମେ କ'ଣ ଲକ୍ଷ ଲକ୍ଷ ଯକ୍ଷକୁ ବଧ କରିବ ଆଉ ପ୍ରକୃତରେ ସେ ଯେଉଁ ମାରୁଛନ୍ତି ସେ କ'ଣ ଯକ୍ଷ ମାନେ କ'ଣ ତାକୁ ମାରିଛନ୍ତି ତାଙ୍କର ସମୟ ହେଇଗଲା ସେ ମୃତ୍ୟୁବରଣ କଲେ ଆଉ ତମେ କାହିଁକି ତମେ ତ ଭଗବାନଙ୍କର ପ୍ରାପ୍ତ ହେଇଛ ତମେ ତ ବହୁତ ଉନ୍ନତ ଭକ୍ତ ତମେ ତ ଏସବୁ ଜାଣିବା କଥା ତେଣୁ ସେ କହୁଛନ୍ତି ତ୍ୱଂ ପ୍ରତ୍ୟାତ୍ମନି ତଦା ଭଗବତ ଆନନ୍ଦ ଭଗବାନ ଯିଏକି ଅନନ୍ତ ଯିଏକି ଆନନ୍ଦ ମାତ୍ର ସବୁବେଳେ ସଦାନନ୍ଦ ସଚ୍ଚିଦାନନ୍ଦ ଭଗବାନ ତେଣୁ ତାଙ୍କର ସମସ୍ତ ଶକ୍ତି ଭଗବାନଙ୍କର ଯେଉଁ ରହିଛି ଶରୀର ସୂର୍ଯ୍ୟପୂର୍ଣ୍ଣ ଭଗବାନ ତାଙ୍କୁ ତୁମେ ପ୍ରାପ୍ତ ହେଇଛ ତେଣୁ ଭକ୍ତି ବିଧାୟ ପରମାଂ ସନକୀର ବିଦ୍ୟା ଗ୍ରନ୍ଥି ବିବେଶୁଛି ମମ ମିତି ପ୍ରରୂଢ଼ ତମର ଯେଉଁ ଏ ଅବିଦ୍ୟା ପୁଣି କେମିତି ଆସିଲା ମମ ଅହମ୍ ଏସବୁ ମୁଁ ଏ ଶରୀର ମୋର ଇଏ ହେଉଛି ଭାଇ ଏଭଳି ଭାବରେ ଜ୍ଞାନ କେମିତି ଆସିଲା ଏ ଅବିଦ୍ୟାକୁ ତମେ ସେଇ ଭକ୍ତି ଭକ୍ତି ମାଧ୍ୟମରେ ଭଗବାନଙ୍କୁ ଭକ୍ତି କରିକି ତମେ ଏଇଟାକୁ ଦୂର କର। ଏଇଟା ମୁଁ ପ୍ରଭୁପାଦ ମହାରାଜ କହୁଛନ୍ତି ଯେ ଦ ହୋଲ୍ ମେଟେରିଆଲ ୱାର୍ଲଡ ଇଜ୍ ୱାର୍କିଂ ଇନ୍ ଦ ବେସିସ୍ ଅଫ୍ ଆଇ ଆଣ୍ଡ ମାଇଣ୍ଡ ପ୍ରକୃତରେ ସମସ୍ତ ଭୌତିକ ଜଗତ ଏଇ ଭିତରେ ଚାଲିଛି ମୁଁ ମାନେ ଏଇ ଶରୀର ହେଉଛି ମୁଁ ଏବଂ ଏ ଶରୀର ସମ୍ବନ୍ଧୀୟ ମୋ ସ୍ତ୍ରୀ ମୋ ପିଲା ମୋର ଛୁଆ ଏସବୁ କରି ଏ ଭୌତିକ ଜଗତ ସବୁ ଏଇ ବେସିସ୍ରେ ଏଇ ଶରୀରରେ ଚାଲୁଛି ତେଣୁ ଦିସ୍ ଇଜ୍ ଦି ରୁଟ୍ ଅଫ୍ ଆଟ୍ରାକ୍ସନ୍ ଟୁ ଦ ମେଟେରିଆଲ ୱାର୍ଲଡ ଏବଂ ଏଇ ହେଉଛି ଏହା ହେଉଛି ଭୌତିକ ଜଗତ ପ୍ରତି ଯେଉଁ ଆକର୍ଷଣ ହେବାର ମୂଳ କାରଣ ହେଉଛି ଏଇଟା। ୃଦୟାନ୍ମୁଖଚ୍ୟୁତ ବିଧସ୍ୱ କର୍ଣ୍ଣାୟୁତମୀ ସମୀବର ତେଣୁ ଧ୍ରୁବ ମହାରାଜଙ୍କର ସେଇ ଧାରାରେ ସେଇ ପରମ୍ପରାରେ ସେଇ ବଂଶ ପରମ୍ପରାରେ ଆସିଲେ ତାଙ୍କର ପୁଅ ହେଉଛନ୍ତି ଧ୍ରୁବଙ୍କର ବିବାହ କଲେ, ତାଙ୍କର ଉତ୍କଳ ଏସବୁ ବିଭିନ୍ନ ପ୍ରକାର ତିନିଟି ପୁତ୍ର ହେଇଥିଲେ, ସେଇ ତାଙ୍କର ପୁଅର ପୁଅ ଏମିତି ହେଇକିରି ଆସନ୍ତି, ଅଙ୍ଗ ଆସିଲେ, ଅଙ୍ଗଙ୍କର ପୁଅ ହେଉଛନ୍ତି ବେଣ, ବେଣ ହେଉଛନ୍ତି ଜଣେ ନାସ୍ତିକ ରାଜା, ତେଣୁ ବେଣଙ୍କୁ ଯେହେତୁ ଭଗବାନଙ୍କର ଧର୍ମ ମାନିଲେନି, ଏସବୁ ଧର୍ମନୀତି ଅନୁସାରେ ଚାଲିଲେନି, ବରଂ ଧର୍ମ ଯେଉଁମାନେ ଆଚରଣ କରୁଥିଲେ ତାଙ୍କ ସବୁ ବନ୍ଦ କଲେ, ବିଭିନ୍ନ ପ୍ରକାର ଉତ୍ପାତ କଲେ, କିନ୍ତୁ ମୁନି ଋଷିମାନେ ତାଙ୍କୁ ଅଭିଶାପ ପ୍ରଦାନ କରିକି ତାଙ୍କୁ ହତ୍ୟା କଲେ। ତେଣୁ ବେଣଙ୍କର ଶରୀରକୁ ମନ୍ଥନ କରିକିରି ପୃଥୁ ମହାରାଜ ଜନ୍ମ ହେଲେ। ପୃଥୁ ମହାରାଜ ହେଉଛନ୍ତି ଜଣେ ଭଗବାନଙ୍କର ଅବତାର। ତେଣୁ ପୃଥୁ ମହାରାଜ ଯେତେବେଳେ ଯଜ୍ଞ କରୁଥିଲେ, ସେ ଯଜ୍ଞରେ ଇନ୍ଦ୍ର ତାଙ୍କର ସବୁ ଯଜ୍ଞକୁ ନେଇଯାଉଥିଲେ, ଚୋରେଇକରି ନେଇଯାଉଥିଲେ, ଏମିତି ହେଇକିରି ଅନ୍ତିମରେ ପୃଥୁ ମହାରାଜଙ୍କ ଯଜ୍ଞସ୍ଥଳରେ ଇନ୍ଦ୍ରଙ୍କୁ ମାରିବା ପାଇଁ ସେଥିପାଇଁ ସବୁ ବ୍ୟବସ୍ଥା କରାଗଲା। ଇନ୍ଦ୍ର ଯେହେତୁ ତାଙ୍କର ପୁଅ ପୃଥୁଙ୍କର ପୁଅ ଯାଇକରି ସେ ସବୁ ଘୋଡ଼ାକୁ ଆଣିକି ଆସୁଥିଲେ, ତେଣୁ ତାଙ୍କର ପୁଅ ନାମ କରାହେଇଛି ବିଜିତା ଅଶ୍ୱ, ଅଶ୍ୱକୁ ବିଜିତ କରିକି ଆଣିଲେ। ପୁଣି ଇନ୍ଦ୍ର ନେଇ ଲୁଚିକି ନେଇଯାଉଥିଲେ ଚୋରେଇ କରିକି, ଛଦ୍ମ ବେଶରେ ସାଧୁ ବେଶରେ ଆସିକି ସବୁ ନେଇଯାଉଥିଲେ। ତେଣୁ ବ୍ରହ୍ମା ଭଗବାନ ସବୁ ଆସିକରି ତାଙ୍କୁ ଆଉ ଥରେ ଯେତେବେଳେ ଯଜ୍ଞ କରିବା ପାଇଁ କହିଲେ ସମସ୍ତେ ଆସି, ସେ ସମୟରେ ଭଗବାନ ବିଷ୍ଣୁ ସ୍ୱୟଂ ଆବିର୍ଭାବ ହେଲେ, ଇନ୍ଦ୍ରଙ୍କୁ ଆଣିକି ସେଠି ଆବିର୍ଭାବ ହେଲେ। ତେଣୁ ସେଇଠି ପୃଥୁ ମହାରାଜ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି, ସେଥିରେ ଏଇ ଗୋଟେ ପ୍ରାର୍ଥନା ଯେ ନୋ କାମେ ନାଥ ତଦପି ଅହଂ କଚିତ୍। ଭଗବାନଙ୍କୁ ପ୍ରାପ୍ତ ହେଲା ମାନେ ଭଗବାନ ଚାହିଁବେ ବର ପ୍ରଦାନ କରିବା ପାଇଁ ନା, ତୁମେ କ'ଣ ବର ଚାହୁଁଛ ନିଅ। ତେଣୁ ପୃଥୁ ମହାରାଜ କହୁଛନ୍ତି ମୋର କୌଣସି କାମନା ନାହିଁ, ନ କାମ ହେଇ ନା ତଦପି ଅହଂ କଚିତ୍, ନ ଯତ୍ର ଦୁଷ୍ମ ଚରଣାମ ବୁଝା ସବ, ଯେଉଁଠାରେ ଆପଣଙ୍କର ପାଦପଦ୍ମର ମଧୁ ପ୍ରବାହିତ ନ ହେଉଛି ବା ଭଗବାନ କଥା ଯେଉଁଠି ନ ହେଉଛି, ମୋର ସେସବୁ ସ୍ଥାନ ଦରକାର ନାହିଁ। ଯେଉଁ ସ୍ଥାନରେ କେଉଁ ସ୍ଥାନ ତୁମ ଦରକାର ନା, ମହତ୍ମାଙ୍କର ହୃଦୟ ମୁଖଚ୍ୟୁତ, ମହତ୍ ବ୍ୟକ୍ତିଙ୍କର ସାଧୁ ବ୍ୟକ୍ତିଙ୍କର ହୃଦୟରେ, ହୃଦୟରୁ ଯେଉଁ ଭଗବାନ କଥା ଆସୁଛି, ଶବ୍ଦବ୍ରହ୍ମ ଆସୁଛନ୍ତି, ତାଙ୍କ ମୁଖ ଦେଇକି ଆସୁଛି ମୁଖଚ୍ୟୁତ, ବିଦର୍ଶ କର୍ଣ୍ଣାୟୁତ ଏସବି ବରହ, ମୋତେ ଏଇ ବରଟି ପ୍ରଦାନ କରନ୍ତୁ, ଯେ ଅୟୁତ କର୍ଣ୍ଣ ମୋତେ ଦିଅନ୍ତୁ, ଭଗବାନଙ୍କ ଆପଣଙ୍କ କଥା ଶୁଣିବା ପାଇଁ ମୋତେ ଅୟୁତ କର୍ଣ୍ଣ ଦିଅନ୍ତୁ। ଦୁଇଟି କର୍ଣ୍ଣରେ ଭଗବାନ କଥା କ'ଣ ଶୁଣିବେ, ମୋତେ ଅୟୁତ ମାନେ 10,000 କର୍ଣ୍ଣ ମୋତେ ପ୍ରଦାନ କରନ୍ତୁ। ତେଣୁ ଭଗବାନ ତାଙ୍କୁ ସେଇ କର୍ଣ୍ଣ ମଧ୍ୟ ପ୍ରଦାନ କରିଛନ୍ତି। 10,000 କର୍ଣ୍ଣ ମୋତେ ନୁହଁ ଯେ ଶରୀରରେ 10,000ଟି କର୍ଣ୍ଣ ରହିବ, ସେଇ ଦୁଇଟି କର୍ଣ୍ଣରେ 10,000 କରିବାର ଶକ୍ତି ସେ ପ୍ରାପ୍ତ ହେଲେ। ତେଣୁ ଗୌରକୃଷ୍ଣ ପ୍ରଭୁ କହୁଥିଲେ ସେ ଯେଉଁ କର୍ଣ୍ଣ ପ୍ରାପ୍ତ ହେଲେ ସେ ହେଉଛି କିଭଳି କର୍ଣ୍ଣ ନା, ଭଗବାନ କଥା ଶୁଣିଲା ବେଳକୁ ସେଇଟା ଅନ୍ ହେବ, କିନ୍ତୁ ଗ୍ରାମ୍ୟ କଥା ବେଳେ ସେଇଟା ଅଫ୍ ହେଇଯିବ, ସେଇଟା ଶୁଣିବ। ଗ୍ରାମ୍ୟ କଥା ବି 10,000 ଥର କାରଣ ଶୁଣିବାକୁ ପଡ଼ିବ ନା, ସେତେବେଳେ ସେଇଟା ଅଫ୍ ହେଇଯିବ, ସ୍ପିରିଚୁଆଲ ଇୟର୍ ସେ ପ୍ରାପ୍ତ ହେଲେ। ସତାମ ପ୍ରସଙ୍ଗାନ ମିନ୍ସ ଦ୍ୟାଟ୍ ଗ୍ଲୋରିଫିକେସନ୍ ଅଫ୍ ଦ ଲର୍ଡ ଇଜ୍ ପୋଟେଣ୍ଟ ୱେନ୍ ଅଟର୍ଡ ଫ୍ରମ୍ ଦ ମାଉଥ୍ ଅଫ୍ ଏ ପ୍ୟୋର୍ ଡିଭୋଟି। ସତାମ ପ୍ରସଙ୍ଗାନ ଗୋଟେ ରହିଛି ଭାଗବତମରେ ତୃତୀୟ ସ୍କନ୍ଦ 25 ଅଧ୍ୟାୟରେ କପିଳଦେବ ତାଙ୍କ ମାତା ଦେବଭୂତିଙ୍କୁ ଏ କଥା କହିଛନ୍ତି, ସତାମ ପ୍ରସଙ୍ଗାନ ମୋ ବୀର୍ଯ୍ୟ ସମ୍ଭେଦୋ। ତେଣୁ ପ୍ରଭୁପାଦ ମହାରାଜ ତାଙ୍କର ପାସପୋର୍ଟରେ ଅର୍ଥରେ ସେଇ ଶ୍ଳୋକରେ ଉଦ୍ଧାର କରି କହୁଛନ୍ତି ଯେ ଭଗବାନ କଥା ଗ୍ଲୋରିଫିକେସନ୍ ଦ ଲର୍ଡ ଇଜ୍ ପୋଟେଣ୍ଟ, ଭଗବାନ କଥା ସେଇଠି ବହୁତ ବୀର୍ଯ୍ୟବତୀ ହେଇଯାଏ, ୱେନ୍ ଅଟର୍ଡ ଫ୍ରମ୍ ଦି ମାଉଥ୍ ଅଫ୍ ଏ ପ୍ୟୋର୍ ଡିଭୋଟି। ଜଣେ ଶୁଦ୍ଧ ଭକ୍ତର ମୁଖରୁ ଯେତେବେଳେ ଆସେ ସେ କଥା, ଭଗବାନ କଥା ଶବ୍ଦବର୍ଣ୍ଣ, ସେତେବେଳେ ସିଏ ବହୁତ ବୀର୍ଯ୍ୟବତୀ କଥା ହେଇଯାଏ, ଯାହାକୁ ଶୁଣିକିରି ଜଣେ ଭଗବାନଙ୍କ ଭକ୍ତ ହେଇପାରିବେ। ଇଏ ବି କହିଛନ୍ତି ନା, ସେଇ ଯେଉଁମାନେ ମହତ୍ତମ ଭଗବାନ ସାଧୁଙ୍କର ଭଗବାନ ହୃଦୟରୁ ଯେଉଁ ଭଗବାନ କଥା ଆସୁଛି ସେଇଟା ଶୁଣିବା ପାଇଁ ମୋତେ କର୍ଣ୍ଣ ଦିଅନ୍ତୁ, ଅୟୁତ କର୍ଣ୍ଣ ଦିଅନ୍ତୁ। ତାପରେ ଚାରି ସରିଗଲେ ନା, ଆଉ କେତେ ଆଉ ଗୋଟେ ଓ ନମ ଭଗବତେ।
ओम।